ମୋ ନା ବନି ଜେନା, 23 ନମ୍ବର ୱାର୍ଡ ଖଣ୍ଡଗିରି ବାରିରୁ। ଏଠୁ ଏବେ ତ କିଛି ଦିନ ହବ ବର୍ଷା ଲାଗିକିରି ରହୁଛି, ଘରୁ କୁଆଡେ ବାହାରି ହଉନି। ଯେହେତୁ ଆମେ ଟିକେ ତଳୁଆ ଜାଗାରେ ରହିଛୁ, ବର୍ଷା ପାଣି ସବୁ ଯାକ ଆସିକିରି ଡ୍ରେନ ଭିତରେ ପାଣି ଆସିବ, ଘର ଭିତରେ ପଶି ଆଣ୍ଠିଏ ଆଣ୍ଠିଏ ପାଣି ରାସ୍ତା ଉପରେ, ଯିବା ଆସିବା କରିବା ପାଇଁ ବି ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ। ଦୟାକରି ବର୍ଷା ଦିନ ପାଇଁ ଆମ ପାଇଁ ଯଦି କିଛି ପଦକ୍ଷେପ ନିଅନ୍ତେ ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ, ଚିର ଉପକୃତ ହୁଅନ୍ତୁ।